ସାପକୁ ଯେତେ କ୍ଷୀର ଦେଇ ପୋଷିଲେ ବି ତା ଚୋଟରେ ବିଷ ଥାଏ ରୁଦ୍ର ନାରାୟଣ। ସେଦିନ ସେ ଜାପଟା ମୋତେ ବିଷାକ୍ତ କରିଦେଇଛି। ମନେ ପକା ସେଦିନର କଥାକୁ ମନେ ପକା।
କାଲି ଦେଖି ଲୋକ ଚିହ୍ନି ପାରୁଛୁ, ହେଲେ କୁକୁର ଲାଙ୍ଗୁଡ଼ଟା ସିଧା କରିପାରୁ? ଯେତେ ଦିନ ଯାଏ ସିଧା ନ କରିପାରିଛୁ, ସେତେ ଦିନ ଯାଏ ତୋ ଦରମା।
ଶୁଖିଲା କାଠ ବୋଇ ବୋଇ କେତେ ଦିନ ଜୀବନ ବିତେଇବୁ, ମୋ ବଗିଚା ଘରକୁ ଚାଲିଆ ଆରାମରେ ରଖିବି, ଆସିବୁ ନା? ହ।